ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ଚାଲିଥିବା ଜନଗଣନା କାର୍ଯ୍ୟକ୍ରମର ପହିଲା ଖେପ ସଫଳତାର ସହିତ ପୂରା ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଜନଗଣନାର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍, ପହିଲା ଖେପେ ଗୃହ ତାଲିକା ବନାବାର ଆବାସ ଗଣନା ଏପ୍ରିଲ 16 ମେ 15 ତାରିଖ ତକ 30 ଦିନ ଧରିକରି ଠିକ୍ ଭାବେ ସରିଛି। ତାର ଆଗନୁ ଏପ୍ରିଲ 1 ତାରିଖ ତକ ସ୍ୱଗଣନା କାର୍ଯ୍ୟକ୍ରମ ହୋଇଥିଲା। ଜିଲ୍ଲାପାଳ, ପୌର କମିଶନର, ଜନଗଣନାକାରୀ ଆଉ ସୁପରଭାଇଜରମାନଙ୍କର ମିଳିତ ଚେଷ୍ଟା ଲାଗି ଇଟା ସମ୍ଭବ ହୋଇଛେ ବୋଲି ଶ୍ରୀ କଲ୍ୟାଣ କହିଛନ୍। 2 ଖେପ୍ ଜନଗଣନା 2027 ଫେବୃୟାରୀ ମାସେ ହେବା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫୁ ଆଜି ଉପରବେଳା ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଆଉ ବାବୁ ସିଂ ପ୍ରମୁଖ ଯୋଗଦେବେ। ଗଲାକାଲି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ 2 ଲାଗି ଏହି ପୁରସ୍କାର ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଦେଇ ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଇତାର ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବ। କେନ୍ଦ୍ରୀୟ ପାନୀୟ ଜଳ ଆଉ ପରିମଳ ସଚିବ ଅଶୋକ କେ ମୀନା ରାଇଜେ ଜଲଜୀବନ ମିଶନ ଆଉ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣର ସମୀକ୍ଷା କରିଛନ୍। ଜଲଜୀବନ ମିଶନଟି ରାଜ୍ୟର ଉଲ୍ଲେଖନୀୟ ଅଗ୍ରଗତି ଲାଗି ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍। ଜଳ ଅର୍ପଣ କାର୍ଯ୍ୟକ୍ରମ ଜରିଆରେ ଜଳଯୋଗାଣ ଭିତ୍ତିଭୂମି ପରିଚାଳନା ଦାୟିତ୍ୱ ପଞ୍ଚାୟତ ଆଉ VWSC ହସ୍ତାନ୍ତର କରବାର ଆଉ ଅୟତ୍କା ଗାଁକେ ODF+ ମାନ୍ୟତା ଦେବାରକେ ଶ୍ରୀ ମୀନା ପରାମର୍ଶ ଦେଇଥିଲେ। ନିଶା କାରବାର ଆଉ ବେଆଇନ ନିଶା ଚାଲାଣକେ ରୋକବାର ଲାଗି ଲୋକଙ୍କ ଭିତରେ ଜନସଚେତନତା ବଢ଼ାବାର ଉଦ୍ଦେଶ୍ୟଟି ଆଜି ବିଶ୍ୱ ନିଶା ନିବାରଣ ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘ ତରଫୁ 1987 ନିଶା କାରବାର ଆଉ ତାର ଚୁରା ଚାଲାଣ ବାବଦେ ଲୋକ ସଚେତନ କରବାର ଲାଗି ଏହି ଦିବସ ପାଳନ କରାଯାଉଛି। ନିଶା ନିବାରଣ ଲାଗି ରାଜ୍ୟ ସରକାର ଦିଶା ଯୋଜନା ଅଧୀନତି 11 ନିଶାମୁକ୍ତ କେନ୍ଦ୍ର ସ୍ଥାପନା କରିଛନ୍ ଆଉ ଭବିଷ୍ୟତନ ଫି ଜିଲ୍ଲାନ ଏଇଟା ସ୍ଥାପନା କରବାର ଲାଗି ଖାସ୍ ବ୍ୟବସ୍ଥା କରୁଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଖାସକରି ଯୁବାନ ପିଢ଼ିଙ୍କୁ ନିଶାମୁକ୍ତ ଆଉ ସୁସ୍ଥ ସମାଜ ଗଠନ ଲାଗି ସଚେତନ ହେବାରକେ ଆହ୍ୱାନ ଦେଇଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ SIR ଅଭିଯାନ ଶେଷ ହେବାରକେ ଆଉ 3 ବାକି ରହିଛି। ରାଜ୍ୟ ଏପତକ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟ 3,13,42,794 ଜଣଙ୍କ ଡିଜିଟାଇଜେସନ୍ କାମ ଶେଷ ହୋଇଛି। ଏବେ 3 ଭିତରେ ବାକି ଥିବା କାମକେ ଯୁଦ୍ଧକାଳୀନ ଭିତ୍ତିତି ଶେଷ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫୁ ସୂଚନା ଦିଆଯାଇଛି। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣର ଠିକ୍ ଭାବେ ବ୍ୟବହାର କରିବା ସହିତ ବିଦ୍ୟୁତ୍ ଆଘାତନୁ ବଞ୍ଚବାର ଉଦ୍ଦେଶ୍ୟଟି ଆଜିଠାନୁ July 2 ତକ ଶକ୍ତି ବିଭାଗ ତରଫୁ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କରାଯିବା। ଆଜିର ସଚେତନତା, ଆଇବାକାଲର ସୁରକ୍ଷା, ଆସୁନ ସଭେ ମିଲିମିଶିକରି ବିଦ୍ୟୁତ୍ ସର୍ଟ ସର୍କିଟ୍ନୁ ହେଉଥିବା ଅଗ୍ନିକାଣ୍ଡକେ ରୁକ୍ମା ବାର୍ତ୍ତା ନେଇକରି ଏହି ହପ୍ତା ପାଳନ କରାଯିବା। ଏହି ହପ୍ତାଥି ବୈଦ୍ୟୁତିକ ଉପକରଣମାନଙ୍କର ସଠିକ୍ ବ୍ୟବହାର, ସେମାନଙ୍କର ଯାଞ୍ଚ ଆଉ ବିଦ୍ୟୁତ୍ ଆଘାତ ପାଇଥିବା ପୀଡ଼ିତମାନଙ୍କୁ ଉଦ୍ଧାର ବାଗିର ଭିନ୍ ଭିନ୍ ବିଷୟଟି ସଚେତନ କରାଯିବା। ଢେଙ୍କାନାଳ ନଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC 2026-27 ଶିକ୍ଷାବର୍ଷ ଲାଗି ନାଲାଖ୍ୟା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ସକାଳ 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 IIMC ଢେଙ୍କାନାଳ ପରିସର ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବର ଥି ଯୋଗାଯୋଗ କରିପାରିବେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ହୋଇଯାଇଛି। ଯୋଜନା ଜରିଆରେ ଉଠା ଦୋକାନୀମାନଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଆଉ ଜୀବିକାର ଉନ୍ନତି ବାବଦେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବେପାରୀଙ୍କୁ ପହିଲା କିସ୍ତି ଟଙ୍କା ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷନ ଗଲାକାଲି DDCR DLRC ବୈଠକ ହୋଇଯାଇଛି। ବୈଠକଟି ବାର୍ଷିକ ଋଣ ଯୋଜନାର ଲକ୍ଷ୍ୟ, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମାଛ ଚାଷ ଆଉ ଅଲଗା ବିଭାଗକୁ ଋଣ ଦେବାର ଆର୍ଥିକ ଅନ୍ତର୍ଭୁକ୍ତିକରଣ, ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ବ୍ୟାଙ୍କ ସଂଯୋଗ ବାଗି ଭିନ୍ ଭିନ୍ ବିଷୟ ସମୀକ୍ଷା କରାଯାଇଥିଲା। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।